ରାତି ସାରା ଭକ୍ତିଆଡ଼ିର ନିଦ ନାହିଁ, ତେଣୁ ପରମ ଭକ୍ତ ଜଗନ୍ନାଥଙ୍କର ଆଜି ପାଉଁଜି ପିନ୍ଧି ସଜେଇ ହେଇଛନ୍ତି। ଯେମିତି ଜଣେ ଦେବଦାସୀ ସଜ ହୁଏ ସେମିତି ସଜ ହେଉଛନ୍ତି। ସ୍ୱାମୀ ଜଣକ କହୁଛନ୍ତି ଟିକେ ରହିଯା, ରାତି ଟିକେ ପାଇଯାଉ। ଜଗାକୁ ଦେଖିବା ପାଇଁ ମନତର ବିଚଳିତ ହେଲାଣି, ଦେବଦାସୀ ଭଳି ସଜ ହେଇଯାଇଛୁ। ଆମ ଜଗାକୁ ଟିକେ ଦେଖିବାକୁ ଯିବା, ତମେ ଶୀଘ୍ର ଶୀଘ୍ର ଉଠି ପଡ଼। ସ୍ୱାମୀ କହୁଛନ୍ତି ରହ ଟିକେ, ମୁଁ ଶୋଇକି ଉଠେ, ରାତି ପରା ପାଇନି, କାହୁ ପରା କାହା ରାବ ଦେଇନି, ଏତେ ବ୍ୟସ୍ତ ହେଉଛ କାହିଁକି। ତେଣୁ କ'ଣ କହୁଛନ୍ତି ଭକ୍ତ,
ଜଗାର ପଇତା ସୁଭଦ୍ରା ଅଳତା ବଳିଆର ଫୁଲହାର ଚନ୍ଦନ ଥାଳିରେ ତୁଳସୀ ଜଟାଲ ଧୂପ ଦୀପ ସଜ କର।
ମୋ ଜଗାର ଫୁଲହାର, ମୋ ବଳିଆର ଫୁଲହାର, ମୋ ଜଗାର ଚନ୍ଦନ ଆଉ ସୁଭଦ୍ରା ମାର ଅଳତା ସଜେଇ ଦେ, ଆଉ ଜଟା ତୁଳସୀକି ରଖିଥା, ଧୂପ ଦୀପ ସଜ କରିଦେ ଥାଳିରେ, ତାପରେ ଆମେ ଯିବା।
ଜଗାର ପଇତା ସୁଭଦ୍ରା ଅଳତା ବଳିଆର ଫୁଲହାର ଚନ୍ଦନ ଥାଳିରେ ତୁଳସୀ ଜଟାଲ ଧୂପ ଦୀପ ସଜ କର।
ହେଲେ କାଉ ଟିକେ ରାବି ଦଉ, ହେଲେ କାଉ गोटे जिनिष मन रखिथिव टिके चौरा मूळरे अखंड दीपटे जाळी दबा आउ अखंड दीप जाळी जगा पाख को आमे जिबा बुझिल चांद बुई कहउछन्ती हां हां सब मु बुझिली
चौरा मूळरे मानसिक रखी अखंड दीप जाळी सुण चांद मुहि दिशे चकाकी नाम कर जपा माळी चौरा मूळरे मानसिक रखी अखंड दीपाळी जाळी सुण चांद मुहि दिशे चकाकी नाम कर जपा माळी हेले सिंदूर टिके फाटी जाऊ हेले सिंदूर टिके फाटी जाऊ हेले सिंदूर टिके फाटी जाऊ लो पते नेई जीवी परा पूरी लो पते नेई जीवी परा पूरी तते नेई जीवी नेई जीवी नेई जीवी परा पूरी लो पुनेई राती रु सज हेउ किया सकल ता हेई जाऊ पुनेई राती रु सज हेउ किया सकल ता हेई जाऊ लो
¡Gracias!